ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଲିକ ଖବର ପଢୁଛନ୍ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ 17 ନମ୍ଘର କିସ୍ତି ଦେବେ। ଉତ୍ତରପ୍ରଦେଶର ବାରାଣସୀଠାରେ ହେବାର୍କେ ଥିବାର ଗୋଟିଏ ସ୍ୱତନ୍ତ୍ର ସମାରୋହଟି ଶ୍ରୀ ମୋଦି ଡିବିଟି ଜରିଏ 9,26,00,000 ନୁ ଏତକା ହିତାଧିକାରୀମାନଙ୍କର ଏକାଉଣ୍ଟକେ ପାଖାପାଖି 20,000 କୋଟି ଟଙ୍କା ଦେବେ। ଏ ବାବଦ କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ଆର୍ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସାମ୍ବାଦିକ ସମ୍ମିଳନୀଠି ସୂଚନା ଦେଇଛନ୍। ସେ କହିଛନ୍ ଯେ 2019 ମସିହା ଫେବୃୟାରୀ 24 ତାରିଖ ଦିନ କିଷାନ ସମ୍ମାନ ନିଧି ଯୋଜନା ମୂଲ ହୋଇଥିଲା। ସବୁ ପ୍ରକାର ଚାଷୀଙ୍କୁ ଆର୍ଥିକ ସାହସ ଦେବାର ଏ ଯୋଜନାର ମୂଲ ଲକ୍ଷ୍ୟ ଆଏ। ଏ ଯୋଜନାଠି 3ଟା କ୍ଷେପେ ଚାଷୀମାନଙ୍କୁ ବଛରକ 6,000 ଟଙ୍କା ଦିଆଯାଉଛି। ଏପତକ 11 କୋଟିନୁ ଅତକା ଚାଷୀଙ୍କୁ 3,00,000 କୋଟିନୁ ଅତକା ଟଙ୍କା ଦିଆଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍। ସେ ଆହୁରି କହିଛନ୍ ଯେ ବାରାଣସୀନ ହେବାର୍କେ ଥିବାର ସମାରୋହଟି ଦେଶର 30,000ରୁ ଅତକା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ କୃଷି ସଖୀ ଭାବେ ପ୍ରମାଣପତ୍ର ଦିଆଯିବା। ଦେଶେ ତ୍ୟାଗ ଆଉ ବଳିଦାନର ପର୍ବ ଇଦ୍ ଉଦ୍ ଜୁହା ଆଜି ପାଳନ କରାଯାଉଛି। ଇସଲାମ ସମ୍ପ୍ରଦାୟର ସବୁଠାରୁ ପବିତ୍ର ପରବ ଭିତରୁ ଇଟା ଗୋଟିଏ ଅନ୍ୟତମ। ଇଦ୍ ଉଦ୍ ଜୁହା ହେଉଛେ ତ୍ୟାଗର ଦିନ। ଏ ଅବସରରେ ମସ୍ଜିଦ୍ମାନଙ୍କେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ କରୁଛନ୍। ପବିତ୍ର ଇଦ୍ ଉଦ୍ ଜୁହା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍। ସେ ତାଙ୍କର ବାର୍ତ୍ତାଠି କହିଛନ୍ ଯେ ଇଦ୍ ଉଦ୍ ଜୁହା ହେଉଛି ତ୍ୟାଗର ଦିନ। ଏ ପରବ ପ୍ରେମ ଭାଇଚାରା ଆଉ ଶ୍ରଦ୍ଧାର ବାର୍ତ୍ତା ଦେଶୀ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍। ଇଦ୍ ଉଦ୍ ଜୁହା ଅବସରରେ ରାଜ୍ୟପାଳ ରଘୁବର ଦାସ ସବୁ ମୁସଲମାନ ଭାଇ ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜଣାଇଛନ୍। ସେବା ସମର୍ପଣ ଆଉ ତ୍ୟାଗର ଏହି ପରବଟି ସମକୁ ସାମିଲ ହେବାର ସହିତ ମୁସଲମାନ ଭାଇ ଭଉଣୀମାନଙ୍କର ସର୍ବାଙ୍ଗୀନ ବିକାଶ ଲାଗି ଉତ୍ସର୍ଗୀକୃତ ଭାବେ ସେବା କରବାରକେ ସେ ଆହ୍ୱାନ ଦେଇଛନ୍। ସେନ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଇଦ୍ ଉଦ୍ ଜୁହା ପରବ ଅବସରରେ ମୁସଲମାନ ଭାଇ ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାବାର ସହିତ ସମକର ସୁଖ ଆଉ ସମୃଦ୍ଧି କାମନା କରିଛନ୍। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁମାନଙ୍କର ସ୍ନାନ ପୂର୍ଣ୍ଣିମା ଆଉ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁଥି ପରିଚାଳନା କରବାର ଲାଗି ରାଜ୍ୟ ସରକାରଙ୍କ ତରଫରୁ ଗଲାକାଲି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ରାଜ୍ୟ ଅତିଥି ଭବନଠି ହୋଇଥିବାର ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଆଉ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ଉତ୍ତରୁ ସୂଚନା ଦେଇକରି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରଥଯାତ୍ରାର ପ୍ରସ୍ତୁତିକେ ନେଇକରି ବୈଠକଟି ଆଲୋଚନା ହୋଇଛି ଆଉ ନୀତିକାନ୍ତି ବାବଦେ ସେବାୟତ ଆଉ ପରିଚାଳନା କମିଟି ସହିତ ଆଇବା ଦିନେ ବୈଠକ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଇଟା ତାଙ୍କର 111 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମାଇ ଗଭ୍ ଓପନ୍ ଫୋରମ୍ଟି ପ୍ରଧାନମନ୍ତ୍ରୀ ଲୁକର୍ଠାନୁ ଆଇବା 28 ତାରିଖ ତକ୍ ମତାମତ ଆହ୍ୱାନ କରିଛନ୍। ଇତାର ଛଡ଼ା ମାହାଲିଆ ଫୋନ୍ ନମ୍ଘର 1800117800 କେ ଡାଏଲ୍ କରିକରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀଥି ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍ ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସ୍ର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭି ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଖରାଛୁଟି ଉତ୍ତରୁ ଆଇବାକାଲ ରାଇଜେ ସ୍କୁଲ୍ ଖୋଲବାରକେ ଯାଉଛି। ସ୍କୁଲ୍ ଖୋଲବାର ପହିଲା ଦିନ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବା। 1ରୁ 8 କ୍ଲାସ୍ ତକ୍ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବା ଲାଗି ପଦକ୍ଷେପ ନେବାରକେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍। ସ୍କୁଲ୍ର ଛାତ୍ରଛାତ୍ରୀମାନେ ଯେନ୍ତା ସେମାନଙ୍କର ଅଧିକାର ନ ବଞ୍ଚିତ ନାହିଁ ହୁଅନ୍ ସେ ତାର ଉପରେ ନଜର ରଖବାର ଲାଗି ସ୍କୁଲ୍ମାନଙ୍କୁ କୁହାଯାଇଛି। ସ୍କୁଲ୍ ଖୋଲବାର ଆଗନୁ ମଧ୍ୟାହ୍ନ ଭୋଜନ ଲାଗି ଅଗଲିଥିବାର ଖାଇବାର ଦରବ ଯାଞ୍ଚ କରବାର ଲାଗି ଫି ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଯୁକ୍ତ 3 ଶ୍ରେଣୀଥି ନାଁ ଲେଖାବାର ଲାଗି ଆଜି ଅନ୍ଲାଇନ୍ ଆବେଦନର ଶେଷ ହେବା। ରାତି 11:45 ତକ୍ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଗଲା 3 ତାରିଖ୍ ନାଁ ଲେଖା ଲାଗି ଅନ୍ଲାଇନ୍ ଆବେଦନ ମୂଲ ହୋଇଥିବାର ବେଳେ ଏପତକ୍ ମୋଟ 2,10,000 ଛାତ୍ରଛାତ୍ରୀ ଆବେଦନ କରିଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଚଳିତ ବଛର 1,057 କଲେଜଟି ନାଁ ଲେଖାବାର ଲାଗି ମୋଟ 2,47,507 ସିଟ୍ ରହିଛି। ଆଇବାକାଲ ଆର୍ ବୁଧବାର ଦିନ ଆବେଦନ ଫର୍ମ ସଂଶୋଧନ କରବାର ଲାଗି ସୁଯୋଗ ଦିଆଯିବା। ରାଜ୍ୟର ଭିତରିଆ ଇଲାକା ଆର୍ ପଶ୍ଚିମାଞ୍ଚଳ ଗ୍ରୀଷ୍ମ ପ୍ରବାହର ପରିମାଣ ଅତକା ରହୁଥିବାର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ମୌସୁମୀ ଏଛେନ୍ କୋରାପୁଟନ ସକ୍ରିୟ ରହିଥିବା ବେଳେ ଆଇବା 2-3 ଦିନ ଭିତରେ ଆଗକେ ବଢ଼ବା, ହେଥିଲାଗି ଦକ୍ଷିଣ ଓଡ଼ିଶାନ ଭଲ ବର୍ଷା ହେବା। ରାଜ୍ୟର ସମୁଦ୍ରଖଣି ଇଲାକାନ ପ୍ରାକ୍ ମୌସୁମୀ ବର୍ଷା ହୋଇଥିଲେ ବିଲ୍ ଗୁଲଗୁଲି ଜାରି ରହିଛି। ଆଇବା 2 ଦିନ ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀ ହେବାର ସମ୍ଭାବନା ରହିଛି। ଆଇଜ ସୁନ୍ଦରଗଡ଼ ସହିତ 19 ଜିଲ୍ଲାନ ଧୋକାଧୁନ୍ଦି ସହିତ ବିଜୁଳି ମାରିକି ବର୍ଷା ହେବା ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।